ആകാശവാണി. ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି. ମୁଖ୍ୟ ସମ୍ବାଦ, ଯକ୍ଷ୍ମାମୁକ୍ତ ଭାରତ ଗଠନ ଅଭିଯାନରେ ତୃଣମୂଳ ସ୍ତରୀୟ କାର୍ଯ୍ୟକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ. ବ୍ୟାଙ୍କିଙ୍ଗ୍ ଆଇନ ସଂଶୋଧନ ବିଧେୟକ 2024 ଆଜି ରାଜ୍ୟସଭାରେ ହେଲା ପାରିତ. ସମବାୟ କ୍ଷେତ୍ର ମାଧ୍ୟମରେ ଗ୍ରାମାଞ୍ଚଳ ଅର୍ଥନୀତିକୁ ଅଧିକ ସଶକ୍ତ କରିବା ଲାଗି ସରକାର ପ୍ରତିଶ୍ରତିବଦ୍ଧ କହିଲେ କେନ୍ଦ୍ର ସମବାୟ ମନ୍ତ୍ରୀ. କେନ୍ଦ୍ର ସରକାର 1410 ଗେମିଂ ସାଇଟ୍କୁ ନିଷିଦ୍ଧ କରିଛନ୍ତି, ସୂଚନା ଦେଲେ କେନ୍ଦ୍ର ଆଇଟି ମନ୍ତ୍ରୀ. ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ରାଜସ୍ଥାନ ରୟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ହେବ ମୁକାବିଲା. ଦେଶର ଚକ୍ମା ନିରାକରଣ ମହତ୍ୱାକାଂକ୍ଷୀ ଅଭିଯାନରେ ସହଯୋଗ କରିଥିବା ପ୍ରତ୍ୟେକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି. କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ସାମାଜିକ ଗଣମାଧ୍ୟମରେ କରିଥିବା ଏକ ପୋଷ୍ଟର ଉତ୍ତରରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମାମୁକ୍ତ ଭାରତ ଗଠନ ଦିଗରେ ତୃଣମୂଳ ସ୍ତରରେ ପ୍ରଶଂସନୀୟ କାର୍ଯ୍ୟ କରାଯାଉଥିବା କହିଛନ୍ତି. ଏହି ଅଭିଯାନକୁ ଶକ୍ତି ଯୋଗାଉଥିବା ପ୍ରତ୍ୟେକ ଭାରତୀୟ ଏକ ସୁସ୍ଥ ଦେଶ ଗଠନ କାର୍ଯ୍ୟରେ ବ୍ରତୀ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି. ରାଜ୍ୟସଭାରେ ବ୍ୟାଙ୍କିଙ୍ଗ୍ ଆଇନ ସଂଶୋଧନ ବିଧେୟକ 2024 ଆଜି ପାରିତ ହୋଇଯାଇଛି. ଏହାଦ୍ୱାରା ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଆଇନ 1934, ବ୍ୟାଙ୍କ୍ ନିୟାମକ ଆଇନ 1949, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଆଇନ 1955 ଏବଂ ବ୍ୟାଙ୍କିଙ୍ଗ୍ ଆଇନ 1970 ଓ 1980 ସଂଶୋଧିତ ହୋଇଛି. ରାଜ୍ୟସଭାରେ ଆଜି ବିଧେୟକ ଉପରେ ଆଲୋଚନାର ଉତ୍ତରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଦେଶରେ ବ୍ୟାଙ୍କ୍ କ୍ଷେତ୍ରକୁ ସୁଦୃଢ଼ କରାଯିବା ସକାଶେ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ସରକାର ଗ୍ରହଣ କରିଛନ୍ତି. 2014 ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର କ୍ଷମତାକୁ ଆସିବାବେଳେ ବ୍ୟାଙ୍କ୍ଗୁଡ଼ିକ ଋଣ ସମସ୍ୟାର ସମ୍ମୁଖୀନ ହେଉଥିଲେ. ଏନ୍ଡିଏ ସରକାରଙ୍କ ପକ୍ଷରୁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇ ଏହି କ୍ଷେତ୍ରକୁ ଅଧିକ ସଶକ୍ତ କରାଯାଇଛି ବୋଲି ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି. ପୂର୍ବରୁ ବିଧେୟକ ଉପରେ ଆଲୋଚନାରେ ଭାଗ ନେଇ କଂଗ୍ରେସ ସଦସ୍ୟ ଶକ୍ତି ସିଂ ଗୋହିଲ କହିଛନ୍ତି, କଂଗ୍ରେସ ସରକାରରେ ଥିବାବେଳେ ବ୍ୟାଙ୍କ୍ଗୁଡ଼ିକର ଜାତୀୟକରଣ କରାଯାଇଥିଲା. ସେତେବେଳେ ସରକାରଙ୍କ ପକ୍ଷରୁ ସମବାୟ ବ୍ୟାଙ୍କ୍ଗୁଡ଼ିକର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳକୁ 8 ବର୍ଷରୁ 10 ବର୍ଷ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା. ଆଲୋଚନାରେ ଅଂଶଗ୍ରହଣ କରି ଭାରତୀୟ ଜନତା ପାର୍ଟିର ସଦସ୍ୟ ଅର୍ଜୁନ ସିଂ କହିଥିଲେ, ବ୍ୟାଙ୍କ୍ ବ୍ୟବସ୍ଥା ଦେଶର ମେରୁଦଣ୍ଡ, ଆଇନରେ ସଂଶୋଧନ କରାଯାଇ ବ୍ୟବସ୍ଥାକୁ ଆହୁରି ସଶକ୍ତ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର କ୍ଷମତାକୁ ଆସିବା ପରେ ଦେଶର ପ୍ରତ୍ୟେକ ଅଞ୍ଚଳରେ ବ୍ୟାଙ୍କ୍ ସେବା ନିଶ୍ଚିତ କରିବା ପାଇଁ ବହୁ ପଦକ୍ଷେପ ନିଆଯାଇଛି. ଏବେ ଦେଶରେ ପ୍ରାୟ 54 କୋଟି ବ୍ୟାଙ୍କ୍ ଖାତା କାର୍ଯ୍ୟକ୍ଷମ ରହିଛି. ସମସ୍ତ ବ୍ୟାଙ୍କ୍ ଖାତାଧାରୀଙ୍କୁ ରୂପେ କାର୍ଡ ସୁବିଧା ପ୍ରଦାନ କରାଯାଉଛି. ଡିଏମ୍କେ ସଦସ୍ୟ କେଆର୍ଏନ୍ ରାଜେଶ କୁମାର ଆଲୋଚନାରେ ଅଂଶଗ୍ରହଣ କରି ତାମିଲନାଡୁରେ କୃଷକମାନଙ୍କ ପାଇଁ ସ୍ୱତନ୍ତ୍ର ବଜେଟ୍ ପ୍ରସ୍ତୁତ କରାଯାଇଥିବାରୁ ସେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ. ଲୋକସଭାରେ ଆଜି ତ୍ରିଭୁବନ ସହକାରୀ ବିଶ୍ୱବିଦ୍ୟାଳୟ ବିଧେୟକ 2025 ଆଗତ କରାଯାଇଛି. ଆନନ୍ଦ ଗ୍ରାମାଞ୍ଚଳ ପରିଚାଳନା ପ୍ରତିଷ୍ଠାନକୁ ତ୍ରିଭୁବନ ସହକାରୀ ବିଶ୍ୱବିଦ୍ୟାଳୟ ଭାବେ ନାମିତ କରିବା ସହିତ ଏହାକୁ ଜାତୀୟ ଗୁରୁତ୍ୱ ପ୍ରଦାନ କରିବା ହେଉଛି ଏହି ବିଧେୟକର ଉଦ୍ଦେଶ୍ୟ। ଏହି ବିଶ୍ୱବିଦ୍ୟାଳୟରେ ସମବାୟ କ୍ଷେତ୍ର ସମ୍ପର୍କିତ ପରିଚାଳନାଗତ ଶିକ୍ଷା, ତାଲିମ ଏବଂ ବୈଷୟିକ ଜ୍ଞାନକୌଶଳ ପ୍ରଦାନ କରାଯିବ। ଏହାଦ୍ୱାରା ସମବାୟ କ୍ଷେତ୍ରରେ ଗବେଷଣା ଏବଂ ବିକାଶଜନିତ ପ୍ରକ୍ରିୟାକୁ ପ୍ରୋହାହନ ଦେବା ସହିତ ସହକାର ସେ ସମୃଦ୍ଧି ଦୃଷ୍ଟିକୋଣକୁ ସାକାର କରିବା ଦିଗରେ ଏହି ବିଶ୍ୱବିଦ୍ୟାଳୟ ସହାୟକ ହେବ। ଏହି ବିଧେୟକ ଉପରେ ଆଲୋଚନାରେ ଭାଗ ନେଇ କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି, ଏହାଦ୍ୱାରା ଗ୍ରାମାଞ୍ଚଳ ଅର୍ଥନୀତି ଅଧିକ ସଶକ୍ତ ହୋଇପାରିବ ଏବଂ କ୍ଷୁଦ୍ର ଉଦ୍ୟୋଗୀଙ୍କର ବିକାଶ ହେବା ସହିତ ଅଧିକ ଆତ୍ମନିଯୁକ୍ତି ସୃଷ୍ଟି କରିବାରେ ପଥ ଉନ୍ମୁକ୍ତ ହେବ। ଏହାଛଡ଼ା ସମବାୟ କ୍ଷେତ୍ରରେ ଅଭିନବତା, ଗବେଷଣା ଏବଂ ବିକାଶ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯାଇପାରିବ। ଦେଶ ବିକାଶ ଦିଗରେ ଆଧୁନିକ ଶିକ୍ଷା ମାଧ୍ୟମରେ ସମବାୟ କ୍ଷେତ୍ର ନେତୃତ୍ୱ ନେବାରେ ଅଧିକ ସକ୍ଷମ ହୋଇପାରିବ ବୋଲି ଶ୍ରୀ ଶାହା କହିଛନ୍ତି। ଦେଶର ସମବାୟ ଅଭିଯାନରେ ଅମୁଲର ସଫଳତା ଉପରେ ଆଲୋକପାତ କରି ସେ କହିଛନ୍ତି,
2,882 କରୋଡ था, आज अमूल की बिक्री 60,000 करोड़ को पार कर गई। कई बड़ी मल्टीनेशनल कंपनियां हिंदुस्तान लीवर से 5 गुना बड़ा है, नेस्ले इंडिया से 8 गुना बड़ा है। और आज मैं सदन को बताना चाहता हूं कि इतने बड़े आंदोलन में किसी की भी शेयर पूंजी हिस्सा 100 रुपये से बड़ा नहीं है।
ଗୁଜରାଟରେ ଅମୁଲ କମ୍ପାନୀ ସ୍ଥାପନ କରିଥିବା ତ୍ରିଭୁବନ ଭାଇ ପଟେଲଙ୍କ ନାମରେ ଏହି ବିଶ୍ୱବିଦ୍ୟାଳୟକୁ ନାମିତ କରାଯାଇଛି ବୋଲି କେନ୍ଦ୍ର ସମବାୟ ମନ୍ତ୍ରୀ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ସରକାର 1410 ଗେମିଂ ସାଇଟ୍କୁ ନିଷିଦ୍ଧ କରିଛନ୍ତି। ଆଜି ଲୋକସଭାରେ ଏ ସମ୍ପର୍କିତ ଅତିରିକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ରର ସୂଚନା ଆଧାରରେ ଭାରତୀୟ ନ୍ୟାୟ ସଂହିତାର ଧାରା 112 ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
जो हमारी स्टेट लिस्ट है लिस्ट टू उसमें एंट्री 34 में बेटिंग एंड गैम्बलिंग आता है तो राज्य सरकारों को इसका लेजिस्लेटिव फ्रेमवर्क बनाने का पावर है। कुछ राज्यों ने इसमें पहल भी की है और इसके अलावा भारत की जो नई न्याय संहिता है भारतीय न्याय संहिता उसमें सेक्शन 112 में भी इसमें एक्शन लिया जा सकता है। इसके साथ ही साथ कई ऐसे स्टेप्स लिए गए जो I4C उसके माध्यम से जहां से भी कंप्लेंट आती है उस कंप्लेंट के बेसिस पे जो IT इंटरमीडिएटरी रूल है उसके हिसाब से 1410 गेमिंग साइट्स को ऑलरेडी ब्लॉक किया जा चुका है।
ନିର୍ବାଚନ ଆୟୋଗଙ୍କ ଦ୍ୱାରା ଆଜି ନୂଆଦିଲ୍ଲୀରେ ପ୍ରଥମ ଥର ଲାଗି ବୁଥ୍ସ୍ତରୀୟ ଅଧିକାରୀଙ୍କର ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଏବଂ ନିର୍ବାଚନ ଆୟୁକ୍ତ ଡକ୍ଟର ବିବେକ ଯୋଶୀ ଏହି ତାଲିମ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି। ଏଥିରେ 1,00,000ରୁ ଉର୍ଦ୍ଧ ବୁଥ୍ସ୍ତରୀୟ ଅଧିକାରୀ ଯୋଗ ଦେଇଛନ୍ତି। ଏ ସମ୍ପର୍କରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଭାରତର ନିର୍ବାଚନ ପରିଚାଳନା ବ୍ୟବସ୍ଥା ହେଉଛି ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ପ୍ରକ୍ରିୟା। ନିର୍ବାଚନ ପରିଚାଳନା କରିବା ଲାଗି ନିର୍ବାଚନ ଆୟୋଗ 1,50,000 अधिक बूथ स्थापन करी थांती।
हर पोलिंग बूथ पर एक बूथ लेवल ऑफिसर होता है जो कि इलेक्टोरल रोल को बनाने में मदद करता है और घर घर जाकर सत्यापन करता है कि जो इलेक्टोरल रोल में नाम है वो सही होने चाहिए। यही नहीं बूथ लेवल ऑफिसर के रिकमेंडेशन के बाद उस असेंबली कॉन्स्टिट्यूएंसी के इलेक्टोरल रजिस्ट्रेशन ऑफिसर एक निर्णय लेते हैं और निर्णय के बाद एक फाइनल इलेक्टोरल रोल पब्लिश होता है। तो देश की ये पहली ट्रेनिंग आयोजित की गई है।
ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀରେ ଯୁକ୍ତରାଷ୍ଟ୍ର ଆମେରିକା ଚାମ୍ବର୍ସ ଅଫ୍ କମର୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଜାନେ କ୍ଲାର୍କଙ୍କ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ଦୁଇ ଦେଶ ମଧ୍ୟରେ ରଣନୀତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ସହିତ ବାଣିଜ୍ୟ ପୁଞ୍ଜିନିବେଶ ଏବଂ ନିରନ୍ତର ଯୋଗାଣ ଶୃଙ୍ଖଳ ନିର୍ମାଣ ଆଦି ପ୍ରସଙ୍ଗ ଉପରେ ଏହି ବୈଠକରେ ଆଲୋଚନା କରାଯାଇଛି। କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ନୂଆଦିଲ୍ଲୀରେ ବାଣିଜ୍ୟିକ କୋଇଲା ଖଣି ନିଲାମର ଦ୍ୱାଦଶ ପର୍ଯ୍ୟାୟ ଆରମ୍ଭ ହେବ। ଏହି ନିଲାମ ଜରିଆରେ ଦେଶ ଓ ବିଦେଶର ନିବେଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହା ଭାରତର ଶିଳ୍ପ ବିକାଶ ଓ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରତା ପାଇଁ ପ୍ରତିବଦ୍ଧତାକୁ ଦର୍ଶାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିପ୍କି ଟାକ୍ରା ବିଶ୍ୱକପ୍ 2025ରେ ଉତ୍କର୍ଷ ପ୍ରଦର୍ଶନ କରିଥିବା ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ବିହାରର ପାଟନାଠାରେ ଅନୁଷ୍ଠିତ ଏହି ବିଶ୍ୱକପ୍ରେ ପୁରୁଷ ବର୍ଗରେ ରେଗୁ ଦଳ ଭାରତ ଲାଗି ପ୍ରଥମ ସ୍ୱର୍ଣ୍ଣପଦକ ଜିତି ଇତିହାସ ରଚିଛନ୍ତି। ଏଥିସହିତ ଭାରତୀୟ ଦଳ 7 ପଦକ ହାସଲ କରିଥିବାରୁ ଶ୍ରୀ ମୋଦି ପ୍ରଶଂସା କରିଛନ୍ତି। ସେହିଭଳି ସଫଳତା ଲାଗି କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମାଣ୍ଡବ୍ୟ କହିଛନ୍ତି ପ୍ରଥମ ଥର ପାଇଁ ଏହି କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଜିତିବା ଗର୍ବର ବିଷୟ। ଭାରତୀୟ ଦଳର କଠିନ ପରିଶ୍ରମ ଓ ନିଷ୍ଠା ପାଇଁ ଏହି ସଫଳତା ମିଳିଛି। ଏହି ସଫଳତା ସାରା ଦେଶରେ ଉଦୀୟମାନ କ୍ରୀଡ଼ାବିତ୍କୁ ପ୍ରେରଣା ଯୋଗାଇବ ବୋଲି ଡକ୍ଟର ମାଣ୍ଡବ୍ୟ କହିଛନ୍ତି। ଅନ୍ତର୍ଜାତୀୟ ରାମାୟଣ ଏବଂ ବେଦ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ରାମାୟଣ ସମ୍ମିଳନୀ କଲମ୍ବୋସ୍ଥିତ ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଛି। ବିକାନେର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ମନୋଜ ଦୀକ୍ଷିତ ଏବଂ ଗୁଜରାଟ ବିଶ୍ୱବିଦ୍ୟାଳୟର ପ୍ରଫେସର ନିର୍ଜା ଗୁପ୍ତାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇଥିଲେ। ସାରା ବିଶ୍ୱରେ ପ୍ରଭୁ ରାମଙ୍କ ବ୍ୟକ୍ତିତ୍ୱ ଓ ତାଙ୍କ ପ୍ରଭାବ ସମ୍ପର୍କରେ ଭାରତ ଓ ଶ୍ରୀଲଙ୍କାର ଧାର୍ମିକ ଗୁରୁମାନେ ବିଭିନ୍ନ ଉଦାହରଣ ଦେଇ ବର୍ଣ୍ଣନା କରିଥିଲେ। ସୂଚନାଯୋଗ୍ୟ ରାମାୟଣରେ ଶ୍ରୀଲଙ୍କାର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି। ଶ୍ରୀଲଙ୍କାରେ ସୀତାଏଲିଆ ମାନବାରୀ ମୋନେଶ୍ୱରମ୍ ମନ୍ଦିରରେ ପ୍ରଭୁ ଶ୍ରୀରାମ ଶିବଲିଙ୍ଗ ପ୍ରତିଷ୍ଠା କରିଥିବା କୁହାଯାଏ। ଆଇପିଏଲ୍ କ୍ରିକେଟ୍ରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବିଲା ହେବ। ଗୁଆହାଟୀଠାରେ ଏହି ମ୍ୟାଚ୍ ଆଉ କିଛି ସମୟ ପରେ ଆରମ୍ଭ ହେବ। ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସ ଦଳ ରାଜସ୍ଥାନ ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି। ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ଗୁଜରାଟ ଟାଇଟନ୍ସକୁ 11 ରନ୍ରେ ପରାସ୍ତ କରିଥିଲା। ଯକ୍ଷ୍ମାମୁକ୍ତ ଭାରତ ଗଠନ ଅଭିଯାନରେ ତୃଣମୂଳ ସ୍ତରୀୟ କାର୍ଯ୍ୟକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ବ୍ୟାଙ୍କିଙ୍ଗ୍ ଆଇନ ସଂଶୋଧନ ବିଧେୟକ 2024 ଆଜି ରାଜ୍ୟସଭାରେ ହେଲା ପାରିତ। ସମବାୟ କ୍ଷେତ୍ର ମାଧ୍ୟମରେ ଗ୍ରାମାଞ୍ଚଳ ଅର୍ଥନୀତିକୁ ଅଧିକ ସଶକ୍ତ କରିବା ଲାଗି ସରକାର ପ୍ରତିଶ୍ରତିବଦ୍ଧ କହିଲେ କେନ୍ଦ୍ର ସମବାୟ ମନ୍ତ୍ରୀ। କେନ୍ଦ୍ର ସରକାର 1,410 ଗେମିଂ ସାଇଟ୍କୁ ନିଷିଦ୍ଧ କରିଛନ୍ତି ସୂଚନା ଦେଲେ କେନ୍ଦ୍ର ଆଇଟି ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ରାଜସ୍ଥାନ ରୟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।